ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রীষ্ট বহুমূল্য নামে শুভেচ্ছা জনাই আজির এই পথপ্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রভু যীশু বিষয়ে অধিক জাণবা নিমন্তে আগ্রহী থাকার আমি বিশেষ খুশি আপনার নিমন্তে প্রার্থনা করুছ। আদি আপনার ପ୍ରାର୍ଥନାର କୌଣସି ବିଷୟ ଥାଏ କିମ୍ବା ଆପଣଙ୍କର ଜୀବନର ଯଦି କିଛି ସାକ୍ଷ୍ୟ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିପାରିବୁ। ଆପଣ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଏବଂ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛି ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ଏହି ସୁଯୋଗରେ ଯେପରି ଆମମାନେ ତୁମର ସ୍ୱର ଶୁଣିବୁ, ତୁମର ବାକ୍ୟ ବିଷୟରେ ଯେପରି ମନୋଯୋଗୀ ହେବ, ଏହି ପ୍ରକାର ହୃଦୟ ତୁମେ ଆମ ପ୍ରତ୍ୟେକଙ୍କୁ ଦାନ କର। ପ୍ରଭୁ, ଆମମାନଙ୍କୁ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆମମାନଙ୍କ ଜୀବନ ମଧ୍ୟରୁ ସମସ୍ତ ପ୍ରକାର ଅବିଶ୍ୱାସ ସନ୍ଦେହ ତୁମେ ଦୂର କରିଦିଅ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ଜୀବନରେ ତୁମର ଇଚ୍ଛା ଓ ଅଭିମତ ପ୍ରଭୁ ତୁମେ ସଫଳ କର। ଏହି ସମସ୍ତ ପ୍ରାର୍ଥନା ଆମମାନଙ୍କ ଉଦ୍ଧାରକର୍ତ୍ତା ଜୀବିତ ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆଜି ଆମେ ପବିତ୍ର ବାଇବଲ ମଧ୍ୟରୁ ଆଇବ ପୁସ୍ତକ ତହିଁର 12 ପର୍ବରୁ ଆରମ୍ଭ କରି 14 ପର୍ବ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ତିନି ଜଣ ବନ୍ଧୁଙ୍କ ପ୍ରତି ଆୟୁବଙ୍କର ପ୍ରତ୍ୟୁତ୍ତର। ଏହା ସେମାନଙ୍କର ପ୍ରଥମ କଥୋପକଥନ ପ୍ରତି ଆୟୁବଙ୍କର ପ୍ରଥମ ପ୍ରତ୍ୟୁତ୍ତର। ବାର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ତହୁ ଆୟୁବ ଉତ୍ତର କରି କହିଲା, ତୁମ୍ଭେମାନେ ତ ଲୋକ, ସନ୍ଦେହ ନାହିଁ, ତୁମମାନଙ୍କ ସଙ୍ଗେ ସଙ୍ଗେ ଜ୍ଞାନ ମରିଯିବ। ବର୍ତ୍ତମାନ ଏଠାରେ ଏକ ଉପହାସଜନକ ଉକ୍ତିକୁ ଆପଣ ଲକ୍ଷ୍ୟ କରିବାକୁ ପାରିବେ, ଏହା ଅତି ଉତ୍ତମ ଥିଲା। ଆୟୁବ କହନ୍ତି, ତୁମେମାନେ ଭାବୁଛ ଯେ ତୁମମାନଙ୍କ ପାଖରେ କେବଳ ଉତ୍ତର ଅଛି ଓ ତୁମମାନେ ସମସ୍ତ ଉତ୍ତର ଜାଣିଛ, ମାତ୍ର ତୁମେମାନେ ତ ଲୋକ ଓ ତୁମମାନଙ୍କ ସଙ୍ଗେ ଜ୍ଞାନ ମରିଯିବ। ସେମାନେ କଥାବାର୍ତ୍ତା ହେଉଥିଲେ ସତେ ଯେପରି ଆୟୁବ କିଛି ଜାଣନ୍ତି ନାହିଁ, ମାତ୍ର ସେମାନେ ସବୁକିଛି ଜାଣନ୍ତି ଓ ସେମାନଙ୍କ ପାଖରେ ସବୁକିଛିର ଉତ୍ତର ରହିଅଛି ବୋଲି ସେମାନେ ଭାବୁଥିଲେ। ବାର ପର୍ବର ତିନି ପଦରେ ଲେଖା ଅଛି, ମାତ୍ର ତୁମମାନଙ୍କ ପରି ଆମ୍ଭର ବୁଦ୍ଧି ଅଛି, ମୁଁ ତୁମମାନଙ୍କଠାରୁ ଊଣା ନୁହେଁ। ହଁ, ଏପରି କଥା ସବୁ କିଏ ନ ଜାଣେ? ସେମାନେ ଯେତିକି ଜାଣିଥିଲେ ଆୟୁବ ମଧ୍ୟ ସେତିକି ଜାଣିଥିଲେ, ମାତ୍ର ସମସ୍ୟାଟି ହେଉଛି ଯେ ସେମାନେ ସେହି ପରିସ୍ଥିତିକୁ ଦୃଷ୍ଟି ଆଗରେ ରଖି କିଛି କହିନଥିଲେ। ତେବେ ସେହି କଥୋପକଥନ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଥିଲା, ଯାହା ଉପରେ ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ, ଯଦ୍ୱାରା ଆପଣ ମଧ୍ୟ ତହିଁ ପ୍ରତି ଦୃଷ୍ଟି ଦେଇପାରିବେ। ସେମାନେ ଆୟୁବଙ୍କ ପ୍ରତି ଏପରି ଦୋଷାରୋପ କଲେ ଯାହାଫଳରେ ଆୟୁବ ନିଜର ଆତ୍ମପକ୍ଷ ସମର୍ଥନ କରିବାକୁ ବାଧ୍ୟ ହେଲେ। ସେମାନେ ଏହି ଦୃଶ୍ୟ ମଧ୍ୟରେ ଈଶ୍ୱରଙ୍କୁ ପରିଚିତ କରାଇଲେ ନାହିଁ। ସେ ଈଶ୍ୱରଙ୍କ ଦୟା କିମ୍ବା ଅନୁଗ୍ରହ ବିଷୟ ନେଇ କିଛି କହିଲେ ନାହିଁ, ମାତ୍ର ଏକ ବ୍ୟବସ୍ଥାର ଈଶ୍ୱରଙ୍କ ବିଷୟ ନେଇ କହିଲେ। ହଁ, ଈଶ୍ୱର ଯଦିଓ ବ୍ୟବସ୍ଥାର ଈଶ୍ୱର, ମାତ୍ର ସେ ମଧ୍ୟ ଦୟା ତଥା ଅନୁଗ୍ରହର ଈଶ୍ୱର। ଯେତେବେଳେ ସେମାନେ ଆୟୁବଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ, ସେତେବେଳେ ଆୟୁବ ନିଜର ଆତ୍ମପକ୍ଷ ସମର୍ଥନ କରିବା ନିମନ୍ତେ ବାଧ୍ୟ ହେଲେ ଓ ନିଜକୁ ଠିକ୍ ବୋଲି ଚିନ୍ତା କଲେ। କିନ୍ତୁ ଯେଉଁ ମୁହୂର୍ତ୍ତରେ ଆୟୁବ ନିଜକୁ ଦୋଷମୁକ୍ତ ବୋଲି ବିବେଚନା କରିବାକୁ ଲାଗିଲେ, ସେହି ମୁହୂର୍ତ୍ତରୁ ସେ ଈଶ୍ୱରଙ୍କୁ ଦୋଷାରୋପ କରିବାକୁ ଲାଗିଲେ। ଏହି ସମୟ ପର୍ଯ୍ୟନ୍ତ ଯାହା ଜଣାଯାଏ, ଆୟୁବ କହନ୍ତି ଯେ ଏହା ଈଶ୍ୱରଙ୍କ ଭୁଲ ଓ ଈଶ୍ୱର ଜଣେ ଯେ କି ସମାଲୋଚିତ ହେବା ଆବଶ୍ୟକ, କିନ୍ତୁ ଏହି ସମସ୍ତ ନିମନ୍ତେ ତାହାଙ୍କର ବନ୍ଧୁମାନେ ହିଁ ଦାୟୀ। ସେମାନେ ତାହାଙ୍କୁ ଈଶ୍ୱରଙ୍କ ନିକଟକୁ ଆଣିବା ପରିବର୍ତ୍ତେ ଈଶ୍ୱରଙ୍କଠାରୁ ଦୂରକୁ ନେଇଗଲେ। ଆୟୁବ ଏପରି ପରିସ୍ଥିତିରେ ସମ୍ମୁଖୀନ ହେଲେ ଯଦ୍ୱାରା ସେ ନିଜକୁ ଦୋଷାରୋପ କରିବା ପରିବର୍ତ୍ତେ ନିଜକୁ ଦୋଷମୁକ୍ତ କରି ଆତ୍ମପକ୍ଷ ସମର୍ଥନ କରିବାକୁ ଲାଗିଲେ। ଆୟୁବଙ୍କର ମୁଖର ବାକ୍ୟ ପ୍ରକାଶ କରେ ଯେ ସେ ପ୍ରକୃତିରେ ଭଗ୍ନଚୂର୍ଣ୍ଣ ଅନ୍ତଃକରଣ ଓ ନମ୍ରତାଠାରୁ କେତେ ଦୂରରେ ଥିଲେ। ତାଙ୍କର ବନ୍ଧୁମାନେ କେବେ ହେଲେ ତାହାଙ୍କୁ ଏପରି ଏକ ସ୍ଥାନକୁ କଢ଼ାଇ ଆଣିପାରିନଥିଲେ ଯେଉଁଠାରେ କି ପାଉଲ କହିବା ପରି ସେ କହିପାରିନଥିଲେ, କାରଣ ମୋଠାରେ ଅର୍ଥାତ୍ ମୋ ଶରୀରରେ ଯିଏ କୌଣସି ଉତ୍ତମ ବିଷୟ ବାସ କରେ ନାହିଁ ଏହା ମୁଁ ଜାଣେ, ଅଥବା ସେ କହିପାରିନଥିଲେ, କିନ୍ତୁ ମୁଁ ଯାହା ହୋଇଅଛି ତାହା ଈଶ୍ୱରଙ୍କ ଅନୁଗ୍ରହରେ ହୋଇଅଛି। ଈଶ୍ୱର ଏହି ସମସ୍ତ କଥୋପକଥନକୁ ତାହାଙ୍କର ବାକ୍ୟ ମଧ୍ୟରେ ସ୍ଥାନ ଦେଇଅଛନ୍ତି ଏହି ସତ୍ୟତାକୁ ପ୍ରକାଶ କରିବା ନିମନ୍ତେ। ପ୍ରିୟ ବନ୍ଧୁ, ଆଜି ଅନେକ ଅଛନ୍ତି ଯେଉଁମାନେ କି ନିଜ ବିଷୟରେ ବା ସେମାନେ ଈଶ୍ୱରଙ୍କ ନିମନ୍ତେ କ'ଣ କରିଅଛନ୍ତି ବା କେତେ ଦାନ ଦେଇଅଛନ୍ତି ବା କେତେ ସେବା ଉପକାର କରିଅଛନ୍ତି ସେହି ସମସ୍ତ ବିଷୟ ନେଇ ଗର୍ବ କରନ୍ତି। ଏହା ଏପରି ଦେଖାଯାଏ ସତେ ଯେପରି ଈଶ୍ୱର କେବଳ ଗ୍ରହଣ କରୁଅଛନ୍ତି ଓ ସେମାନେ ଈଶ୍ୱରଙ୍କୁ କେବଳ ଦେବାରେ ଲାଗିଛନ୍ତି, ସତେ ଯେପରି ସେମାନେ ଈଶ୍ୱରଙ୍କଠାରୁ ମହାନ ଓ ଧାର୍ମିକ। ମାତ୍ର ଏପରି ମନୋଭାବ ଦ୍ୱାରା ଆମେ ଠିକ୍ ଭାବେ ଈଶ୍ୱରଙ୍କୁ ପ୍ରଚାର କରୁନାହୁଁ। ହଁ, ଆମେ ଅନେକଙ୍କ ନିକଟରେ ସୁସମାଚାର ପ୍ରଚାର କରିପାରୁ, ଅନେକଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିପାରୁ, କିନ୍ତୁ ଆମେ ଯେପର୍ଯ୍ୟନ୍ତ ନିଜକୁ ସେହି ଦୋଷୀକୃତ ସ୍ଥାନରେ ରଖିନାହୁଁ ଓ ଈଶ୍ୱରଙ୍କୁ ଗୌରବ ଦେଇନାହୁଁ ବା ତାହାଙ୍କୁ ଉଚ୍ଚୀକୃତ କରି ତାହାଙ୍କର ପ୍ରଶଂସା କରିନାହୁଁ, ସେ ପର୍ଯ୍ୟନ୍ତ ଆମମାନଙ୍କର ସମସ୍ତ ଧର୍ମକର୍ମ ବୃଥା। ଆମେ ଈଶ୍ୱରଙ୍କୁ ଦୋଷୀକୃତ କରିବା ଠିକ୍ ନୁହେଁ, ମାତ୍ର ନିଜକୁ ଦୋଷୀକୃତ କରିବା ଉଚିତ। ଆମେ ଈଶ୍ୱରଙ୍କୁ ପ୍ରଶ୍ନ କରିବା ଉଚିତ ନୁହେଁ, ମାତ୍ର ନିଜକୁ ପ୍ରଶ୍ନ କରିବା ଉଚିତ ଓ ନିଜର ଜୀବନକୁ ସମୀକ୍ଷା କରିବା ଉଚିତ। ଏହି ପୁସ୍ତକ ମଧ୍ୟରେ ଏହା ଏକ ଚମତ୍କାର ଶିକ୍ଷା ଯାହାକି ଆମମାନଙ୍କ ଜୀବନ ନିମନ୍ତେ ମଧ୍ୟ ପ୍ରଯୁଜ୍ୟ। ବାର ପର୍ବର ଚାରି ପଦରୁ ପାଞ୍ଚ ପଦରେ ଲେଖା ଅଛି, ମୁଁ ପ୍ରତିବାସୀର ହାସ୍ୟାସ୍ପଦ ଲୋକତୁଲ୍ୟ ହୋଇଅଛି। ସେ ପରମେଶ୍ୱରଙ୍କୁ ଡାକନ୍ତେ, ସେ ତାହାକୁ ଉତ୍ତର ଦେଲେ, ଧାର୍ମିକ ସିଦ୍ଧ ଲୋକ ହାସ୍ୟାସ୍ପଦ ହୋଇଅଛି। ସୁଖରେ ଥିବା ଲୋକର ବୋଧରେ ବିପଦ ତୁଚ୍ଛନୀୟ। ଯେଉଁମାନଙ୍କର ପାଦ ଖସିଯାଏ ସେମାନଙ୍କ ନିମନ୍ତେ ତାହା ପ୍ରସ୍ତୁତ। ଆଇବ ଏଠାରେ ତାହାଙ୍କର ବନ୍ଧୁମାନଙ୍କୁ କହିବାକୁ ଚାହାନ୍ତି, ତୁମେମାନେ ଅତି ସୁଖରେ ରହିଅଛ ଓ ତୁମେମାନେ ମୋତେ ମୋହର ଏହି ପ୍ରକାର ପରିସ୍ଥିତିରେ ଉପଦେଶ ଦେଉଅଛ, ମାତ୍ର ତୁମମାନଙ୍କ ମୁଖରେ ମୋ ପ୍ରତି ସାନ୍ତ୍ୱନାଜନକ ବାକ୍ୟ ନାହିଁ। ତୁମେମାନେ ମୋତେ ପରିହାସ କରିଜାଣ, ମାତ୍ର ସାନ୍ତ୍ୱନା ଦେଇଜାଣ ନାହିଁ। ପ୍ରକୃତରେ ଆଇବ ତାହାଙ୍କର ସେହି କ୍ଲେଶର ସମୟରେ ସାନ୍ତ୍ୱନା ଅପେକ୍ଷା କରୁଥିଲେ, ମାତ୍ର ତାହାଙ୍କର ବନ୍ଧୁମାନେ ତାହାଙ୍କୁ ସାନ୍ତ୍ୱନା ଦେବା ପରିବର୍ତ୍ତେ ତାହାଙ୍କ ପ୍ରତି ଦୋଷାରୋପ କରିବାକୁ ଲାଗିଲେ। ତେଣୁକରି ଏହି ପୁସ୍ତକର ଅବଶିଷ୍ଟ ଅଂଶରେ ଆମେ ଦେଖିବାକୁ ପାରିବା ଯେ ଆଇବ ତାହାଙ୍କର ବନ୍ଧୁମାନଙ୍କ ବିଷୟ ନେଇ କହିଚାଲନ୍ତି ଯେ ସେମାନଙ୍କର କୌଣସି ଅଧିକ ଜ୍ଞାନ ନାହିଁ, କିମ୍ବା ସେମାନେ କେବଳ ଯେ ଈଶ୍ୱରଙ୍କ ବିଷୟରେ ଜାଣନ୍ତି ତାହା ନୁହେଁ, ଆଇବ ମଧ୍ୟ ଈଶ୍ୱରଙ୍କୁ ଜାଣନ୍ତି ଓ ମନୁଷ୍ୟମାନଙ୍କର ଘଟଣା ନେଇ ଈଶ୍ୱରଙ୍କର ଶକ୍ତି ବିଷୟରେ ଜାଣନ୍ତି। ଆଇବ ବର୍ତ୍ତମାନ ତିକ୍ତ ଭାବ ପୋଷଣ କରିଅଛନ୍ତି ଓ ସେ ତାଙ୍କର ବନ୍ଧୁମାନଙ୍କୁ ପରିହାସ କରି କଥା କହିବାକୁ ଯାଉଅଛନ୍ତି। ତାଙ୍କର ବନ୍ଧୁମାନେ ତାହାଙ୍କୁ ଆଦୌ ସାହାଯ୍ୟ କରୁନାହାନ୍ତି, ତେଣୁକରି ସେ ସିଧାସଳଖ ଈଶ୍ୱରଙ୍କୁ ଜଣାଇବାକୁ ଯାଉଅଛନ୍ତି। ଆସନ୍ତୁ ଆମେ ବର୍ତ୍ତମାନ ତେର ପର୍ବ ମଧ୍ୟକୁ ଯିବା। ତେର ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଦେଖ ମୋହର ଚକ୍ଷୁ ଏସବୁ ଦେଖିଅଛି, ମୋହର କର୍ଣ୍ଣ ଏହା ଶୁଣି ବୁଝିଅଛି। ଯାହା ତୁମେମାନେ ଜାଣ ତାହା ମୁଁ ଜାଣେ, ମୁଁ ତୁମମାନଙ୍କଠାରୁ ଉଣା ନୁହେଁ। ଆଇବ କହନ୍ତି ଯେ ସେ ସମସ୍ତ ସତ୍ୟ ଜାଣନ୍ତି ଯାହାକି ତାଙ୍କର ବନ୍ଧୁମାନେ ତାହାଙ୍କ ନିକଟରେ ପ୍ରକାଶ କରିଅଛନ୍ତି, ମାତ୍ର ସେମାନେ ଏପରି କୌଣସି ନୂତନ ବିଷୟ ତାହାଙ୍କୁ କହିନାହାନ୍ତି ଯାହାକି ସେ ପୂର୍ବରୁ ଜାଣିନାହାନ୍ତି। କିନ୍ତୁ ଏହିସବୁ ତାହାଙ୍କର କୌଣସି ଉପକାରରେ ଆସିପାରେ ନାହିଁ କି ସେମାନେ ତାଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରେ ନାହାନ୍ତି। ତିନି ପଦରେ ଲେଖା ଅଛି, ନିଶ୍ଚୟ ମୁଁ ସର୍ବଶକ୍ତିମାନଙ୍କୁ କହିବାକୁ ଇଚ୍ଛା କରେ ଓ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ବାଞ୍ଛା କରେ। ଆଇବ ଏଠାରେ ତାଙ୍କର ବନ୍ଧୁମାନଙ୍କୁ ଉପେକ୍ଷା କରି ଈଶ୍ୱରଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିବାକୁ ଚାହାନ୍ତି, ସେ ଈଶ୍ୱରଙ୍କ ସହିତ ଯୁକ୍ତି କରିବାକୁ ଇଚ୍ଛା କରନ୍ତି। ଓହ, ପ୍ରକୃତରେ ଆଇବଙ୍କୁ ଯଦି କେହି ସେହି ସମୟରେ ଈଶ୍ୱରଙ୍କ ଦୟା ଓ ଅନୁଗ୍ରହ ବିଷୟରେ କିଛି କହିଥାନ୍ତା ଓ ଈଶ୍ୱର ତାହାଙ୍କୁ କିପରି ସାହାଯ୍ୟ କରିବାକୁ ଇଚ୍ଛା କରନ୍ତି ତାହା ଯଦି କହିଥାନ୍ତା, ତାହେଲେ କଥା ଏତେ ଦୂର ଯାଇନଥାନ୍ତା। ଚାରିପଦରେ ଲେଖା ଅଛି, ମାତ୍ର ତୁମେମାନେ ମିଥ୍ୟା ବାକ୍ୟ ରଚକ, ତୁମେ ସମସ୍ତେ ମୂଲ୍ୟହୀନ ବୈଦ୍ୟ। ଆଇବ ଏଠାରେ ପୁନର୍ବାର ତାହାଙ୍କର ବନ୍ଧୁମାନଙ୍କର ଅସମର୍ଥତାକୁ ପୁନରାବୃତ୍ତି କରି କହନ୍ତି ଯେ ତାହାଙ୍କର ବନ୍ଧୁମାନେ ତାହାଙ୍କର ସମସ୍ୟାକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିଲେ ନାହିଁ କି ତାହାଙ୍କୁ ସାହାଯ୍ୟ କରିବା ନିମନ୍ତେ ସମର୍ଥ ହୋଇପାରିଲେ ନାହିଁ। ସେମାନେ ସୁସ୍ଥ କରିବା ପରିବର୍ତ୍ତେ ତାହାଙ୍କୁ ଆହୁରି ଅସୁସ୍ଥ କରି ପକାଇଲେ। ପାଞ୍ଚ ପଦରେ ଲେଖା ଅଛି, ଆହ ତୁମେମାନେ ଯେବେ ସମ୍ପୂର୍ଣ୍ଣ ନିରବ ହୋଇ ରହନ୍ତ ତାହା ତୁମମାନଙ୍କର ଜ୍ଞାନ ସୂଚକ ହୁଅନ୍ତା। ସେ ସେମାନଙ୍କୁ କହନ୍ତି ଯେ ସେମାନେ କିଛି ନ କହି ନିରବ ରହିଲେ ସେମାନଙ୍କ ପକ୍ଷେ ସବୁଠାରୁ ଭଲ, ତଦ୍ୱାରା ସେମାନେ ଯେ ପ୍ରକୃତିରେ ଜ୍ଞାନୀ ତାହା ଅନ୍ତତଃପକ୍ଷେ ଜଣାପଡ଼ିବ, ମାତ୍ର ସେମାନଙ୍କର ଅଧିକ କଥା ସେମାନଙ୍କର ମୂର୍ଖତାକୁ ହିଁ ପ୍ରମାଣିତ କରେ। ଛଅ ଓ ସାତ ପଦରେ ଲେଖା ଅଛି, ଏବେ ମୋହର ଯୁକ୍ତି ଶୁଣ ଓ ମୋର ଉଷ୍ଠାଧରର ପ୍ରତିବାଦରେ କର୍ଣ୍ଣପାତ କର। ତୁମେମାନେ କ'ଣ ପରମେଶ୍ୱରଙ୍କ ପକ୍ଷରେ ଅନ୍ୟାୟ କଥା କହିବ ଓ ତାହାଙ୍କ ପକ୍ଷରେ ପ୍ରବଞ୍ଚନ ବାକ୍ୟ କହିବ? ଏଠାରେ ଆଇବ ତାହାଙ୍କର ବନ୍ଧୁମାନଙ୍କୁ ହିଁ ଏହିପରି କହନ୍ତି, କାରଣ ସେ କହନ୍ତି ଯେତେବେଳେ ସେମାନେ ତାହାଙ୍କ ପ୍ରତି ଦୋଷାରୋପ କରି କହନ୍ତି ଯେ ତାହାଙ୍କଠାରେ ପାପ ଅଛି ଓ ସେହି ପାପ ଲାଗି ସେ ଏହିପରି କ୍ଲେଶ ଭୋଗ କରୁଅଛନ୍ତି ଓ ଈଶ୍ୱର ତାହାଙ୍କର ବିଚାର କରୁଅଛନ୍ତି, ତଦ୍ୱାରା ସେମାନେ ଈଶ୍ୱରଙ୍କ ବିରୁଦ୍ଧରେ ପ୍ରବଞ୍ଚନାଜନକ କଥା କହୁଅଛନ୍ତି। ସେମାନେ ଈଶ୍ୱରଙ୍କୁ ଯେଉଁପରି ଭାବେ ଉପସ୍ଥାପିତ କରିବା କଥା ସେହିପରି ଭାବେ କରିପାରୁନାହାନ୍ତି। ପାଇବ ମଧ୍ୟ ସେମାନଙ୍କୁ ଭଲ ଭାବେ ଜାଣିଥିଲେ ଯେ ସେମାନେ ପ୍ରକୃତରେ ଈଶ୍ୱରଙ୍କର ପ୍ରତିନିଧି ନୁହନ୍ତି। ସେମାନେ ଆୟୁବଙ୍କୁ ସାହାଯ୍ୟ କରିପାରିଥାନ୍ତେ ଯଦି ସେମାନେ ଆୟୁବଙ୍କୁ ସେହିପରି ସ୍ଥାନକୁ ଆଣିପାରିଥାନ୍ତେ ଯେଉଁଠାରେ କି ଆୟୁବ ନିଜକୁ ଦୋଷୀକୃତ କରିପାରିଥାନ୍ତେ ଓ ସେ ନିଜେ ନିଜକୁ ଭଲ ଭାବେ ଜାଣିପାରିଥାନ୍ତେ ଓ ନିଜର ଜୀବନକୁ ସମୀକ୍ଷା କରିପାରିଥାନ୍ତେ। କିନ୍ତୁ ତହିଁ ପରିବର୍ତ୍ତେ ସେମାନେ ତାହାଙ୍କୁ ଏପରି ଏକ ସ୍ଥାନରେ ଆଣି ପହଞ୍ଚାଇଲେ ଯେଉଁଠାରେ କି ସେ ନିଜେ ନିଜର ଆତ୍ମପକ୍ଷ ସମର୍ଥନ କରିବାକୁ ବାଧ୍ୟ ହେଲେ। କିନ୍ତୁ ଏହି ସମସ୍ତ ଈଶ୍ୱରଙ୍କ ଦୃଷ୍ଟିରେ ମନ୍ଦ ବିଷୟ ପରି ଜଣାଯାଏ। ଏହା ଏପରି ଜଣାଯାଏ ସତେ ଯେପରି ଈଶ୍ୱର ଏହି ସମସ୍ତ ବିଷୟ ନିମନ୍ତେ ଦାୟୀ। 8-10 ପଦରେ ଲେଖା ଅଛି, ତୁମେମାନେ କ'ଣ ତାହାଙ୍କର ମୁଖାପେକ୍ଷା କରିବ? ତୁମେମାନେ କ'ଣ ପରମେଶ୍ୱରଙ୍କ ପକ୍ଷରେ ବିରୋଧ କରିବ? ସେ ଯେ ତୁମମାନଙ୍କୁ ପରୀକ୍ଷା କରିବେ, ଏହା କି ଭଲ? କିଏ ବା କେହି ଯେପରି ମନୁଷ୍ୟକୁ ଭୁଲାଏ ସେପରି ତୁମେମାନେ କ'ଣ ତାହାଙ୍କୁ ଭୁଲାଇବ? ତୁମେମାନେ ଗୋପନରେ ମୁଖାପେକ୍ଷା କଲେ ସେ ଅବଶ୍ୟ ତୁମମାନଙ୍କୁ ଅନୁଯୋଗ କରିବେ। ଆୟୁବ କହନ୍ତି ଯେ ସେମାନେ ଈଶ୍ୱରଙ୍କୁ ଭୁଲ ଭାବେ ଉପସ୍ଥାପିତ କରୁଥିବାରୁ ଈଶ୍ୱର ସେମାନଙ୍କର ବିଚାର କରିବାକୁ ଯାଉଅଛନ୍ତି। 11-14 ପଦ ମଧ୍ୟରେ ଲେଖା ଅଛି, ତାହାଙ୍କର ମହତ୍ତ୍ୱ କ'ଣ ତୁମମାନଙ୍କୁ ଭୀତ କରିବ ନାହିଁ ଓ ତାହାଙ୍କର ଭୟଙ୍କରତା କ'ଣ ତୁମମାନଙ୍କ ଉପରେ ପଡ଼ିବ ନାହିଁ? ତୁମମାନଙ୍କ ସ୍ମରଣୀୟ ବଚନମାଳା ଭସ୍ମରୂପ ପ୍ରବାଦ ଅଟେ, ତୁମମାନଙ୍କର ଦୁର୍ଗ ସବୁ କର୍ଦ୍ଦମର ଦୁର୍ଗ ଅଟେ। ତୁମେମାନେ ନିରବ ହୁଅ, ମୋତେ ଛାଡ଼, ମୁଁ କଥା କହିବି, ତହିଁରେ ମୋର ଯାହା ହେବ ହେଉ। ମୁଁ କାହିଁକି ଆପଣା ଦନ୍ତରେ ଆପଣା ମାଂସ ଧରିବି ଓ ଆପଣା ହସ୍ତରେ ଆପଣା ପ୍ରାଣ ରଖିବି? ଏହି ସମସ୍ତ କ୍ଲେଶ ସତ୍ତ୍ୱେ ଆୟୁବଙ୍କର ବିଶ୍ୱାସ ସ୍ଥିର। ସୀତାଙ୍କର ବନ୍ଧୁମାନଙ୍କର ତିରସ୍କାରକୁ ଅନୁଭବ କରିଥିଲେ, ଯେଉଁମାନେ କି ବର୍ତ୍ତମାନ ପ୍ରକୃତରେ ତାହାଙ୍କ ପ୍ରତି ଅପରିଚିତ ବ୍ୟକ୍ତି ସ୍ୱରୂପ ହୋଇଅଛନ୍ତି, ଯାହାକି ଆମେ ଦେଖିବାକୁ ଯିବା। 15 ପଦରେ ଲେଖା ଅଛି, ସେ ମୋତେ ବଧ କଲେ ହେଁ, ମୁଁ ତାହାଙ୍କ ପାଇଁ ଅପେକ୍ଷା କରିବି, ତଥାପି ମୁଁ ତାହାଙ୍କ ଛାମୁରେ ଆପଣା ପଥ ସମର୍ଥନ କରିବି। ଏଠାରେ ଆମେ ଆୟୁବଙ୍କ ବିଶ୍ୱାସରେ ଏକ ମହାନ ଉକ୍ତିକୁ ଲକ୍ଷ୍ୟ କରୁଅଛୁ। ଆପଣ ଦେଖନ୍ତୁ, ଆୟୁବଙ୍କର ବନ୍ଧୁମାନେ ତାଙ୍କର କୌଣସି ଗୁପ୍ତ ପାପ ଥିବ ବୋଲି ସନ୍ଦେହ କରି ତାହାଙ୍କ ପ୍ରତି ଦୋଷାରୋପ କରୁଅଛନ୍ତି, ମାତ୍ର ଆୟୁବ ସେପରି ନଥିଲେ ବା ସେପରି କିଛି ଗୁପ୍ତ ପାପ କରିନଥିଲେ। ମାତ୍ର ଏଠାରେ ଆମେ ଏହି ସମସ୍ୟାର ମୂଳ କାରଣକୁ ଦେଖିବାକୁ ପାରୁଅଛୁ, କାରଣ ଆୟୁବ କହନ୍ତି ସେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯାଇ ତାହାଙ୍କ ପକ୍ଷ ସମର୍ଥନ କରିବେ। କିନ୍ତୁ ପ୍ରିୟ ବନ୍ଧୁ, ଯେଉଁ ମୁହୂର୍ତ୍ତରେ ଆପଣ ତାହା କରିବେ ସେହି ମୁହୂର୍ତ୍ତରେ ଈଶ୍ୱର ଆପଣଙ୍କୁ ନିରପରାଧୀ ବୋଲି ଗଣନା କରିବେ ନାହିଁ ଓ ଆପଣ ବିଫଳ ହେବେ, କାରଣ କୌଣସି ମନୁଷ୍ୟ ଈଶ୍ୱରଙ୍କ ନିକଟରେ ନିଜର ଧର୍ମକର୍ମ ନେଇ ଧାର୍ମିକ ବୋଲି ବିଚାରିତ ହୋଇପାରିବ ନାହିଁ, କାରଣ ସେ ଆପଣଙ୍କର ଦୁର୍ବଳତା ସବୁ ଜାଣନ୍ତି। ଆପଣ କେବଳ ତାହାଙ୍କ ନିକଟରେ ଅନୁଗ୍ରହ ପ୍ରାର୍ଥନା କରିପାରିବେ, ମାତ୍ର ନିଜର ଆତ୍ମପକ୍ଷ ସମର୍ଥନ କରିପାରିବେ ନାହିଁ, କାରଣ ମନୁଷ୍ୟ ମାତ୍ରେ ହିଁ ଦୁର୍ବଳ, ସେ ସ୍ୱଭାବତଃ ପାପୀ। ଆପଣ ଦେଖିବାକୁ ପାରୁଥିବେ ଆୟୁବ ନିତାନ୍ତ ପକ୍ଷେ ଜଣେ ବ୍ୟକ୍ତିଙ୍କୁ ଆବଶ୍ୟକ କରନ୍ତି ଯିଏକି ତାହାଙ୍କ ନିକଟରେ ଈଶ୍ୱରଙ୍କୁ ବାସ୍ତବ ଭାବରେ ଉପସ୍ଥାପିତ କରିପାରିବେ ଓ ତାହାଙ୍କୁ ଈଶ୍ୱରଙ୍କ ନିକଟରେ ନିଜର ଆତ୍ମପକ୍ଷ ସମର୍ଥନ କରିବାର ଚେଷ୍ଟାରୁ ଦୂରେଇ ରଖିବେ। କେହି ଜଣେ ତାହାଙ୍କୁ ଦେଖାଇବାର ଅଛି ଯେ ସେ ଈଶ୍ୱରଙ୍କ ଅନୁଗ୍ରହ ଉପରେ ନିଜକୁ ସମର୍ପଣ କରିଦେବା ଉଚିତ। ବାସ୍ତବରେ ଏଠାରେ ଆମକୁ ମଧ୍ୟ ଚମତ୍କାର ଶିକ୍ଷା ମିଳେ। 16 ପଦରେ ଲେଖା ଅଛି, ଏହା ହିଁ ମୋର ମୁକ୍ତି ସ୍ୱରୂପ ହେବ, କାରଣ ଅଧାର୍ମିକ ଲୋକ ତାହାଙ୍କ ଛାମକୁ ଆସିବ ନାହିଁ। ସେ ଯାହା ନା କାହିଁକି ଆୟୁବଙ୍କ ଜୀବନରେ ସେହି ଆଲୋକ ଉଦିତ ହେବାର ଆମେ ଲକ୍ଷ୍ୟ କରିବାକୁ ଯାଉଅଛୁ। ସେ ସେହି ପରିତ୍ରାଣର ଅପେକ୍ଷା କରୁଥିଲେ, ଆଉ ତାହା ଈଶ୍ୱରଙ୍କଠାରୁ। ସେ ସେହି ମୁକ୍ତିର ଅପେକ୍ଷାରେ ଥିଲେ। ଆଜି ସେହି ପରିତ୍ରାଣ ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଜଗତ ପ୍ରତି ପ୍ରକାଶ କରିଅଛନ୍ତି। ସେହି ଖ୍ରୀଷ୍ଟଙ୍କଠାରେ ମୁକ୍ତି ଓ ପରିତାଣ ଅଛି। ସେଥିପାଇଁ ପ୍ରେରିତ ଚାରି ପର୍ବର ବାରପଦରେ ଲେଖା ଅଛି, କାରଣ ତାହାଙ୍କ ଛଡ଼ା ଆଉ କାହାଠାରେ ପରିତାଣ ନାହିଁ, କାରଣ ଯାହାଠାରୁ ଆମମାନଙ୍କର ପରିତାଣ ହେବ ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ଏହାପରେ 17-18 ପଦ ମଧ୍ୟରେ ଲେଖା ଅଛି, ମନୋଯୋଗ କରି ମୋହର କଥା ଶୁଣ ଓ ମୋର ନିବେଦନ ତୁମାନଙ୍କ କର୍ଣ୍ଣଗୋଚରରେ ଥାଉ। ଏବେ ଦେଖ, ମୁଁ ଆପଣା ବିଚାରର କଥା ପ୍ରସ୍ତୁତ କରିଅଛି, ମୁଁ ଜାଣେ ମୁଁ ନିର୍ଦ୍ଦୋଷ ହେବି। ଏଠାରେ ଆଇବ ଭାବନ୍ତି ଯେ ସେ ନିଜର ଉତ୍ତମତା ନେଇ ଈଶ୍ୱରଙ୍କ ନିକଟରେ ଧାର୍ମିକ ଗଣିତ ହୋଇପାରିବେ, ମାତ୍ର ସେପରି ଭାବିବା ତାହାଙ୍କ ପକ୍ଷେ ଯୁକ୍ତିଯୁକ୍ତ ନଥିଲା। 19 ପଦରେ ଲେଖା ଅଛି, ମୋ ସଙ୍ଗେ ଯିଏ ବିବାଦ କରିବ ସେ କିଏ? କାରଣ କେହି ଥିଲେ ମୁଁ ନୀରବ ହୋଇ ପ୍ରାଣତ୍ୟାଗ କରିବି। ଦେଖନ୍ତୁ, ଆଇବ ନୀରବ ହୋଇ ରହିପାରୁନାହାନ୍ତି, ସେ କଥା କହିବାକୁ ଯାଉଅଛନ୍ତି, କାରଣ ଆମ ପ୍ରତ୍ୟେକଙ୍କର ଅନେକ କିଛି କଥା କହିବାକୁ ଅଛି, ଆମମାନଙ୍କର କଥାର ଶେଷ ନାହିଁ। 20-22 ପଦରେ ଲେଖା ଅଛି, କେବଳ ଦୁଇ କଥା ମୋ ପ୍ରତି କର ନାହିଁ, ତହିଁରେ ମୁଁ ତୁମ୍ଭ ସମ୍ମୁଖରୁ ଆପଣାକୁ ଲୁଚାଇବି ନାହିଁ। ତୁମ୍ଭ ହସ୍ତ ମୋଠାରୁ ଦୂରକୁ କାଢ଼ିନିଅ ଓ ତୁମର ଭୟାନକତା ମୋତେ ଭୀତ ନ କରୁ। ତେବେ ତୁମ୍ଭେ ଡାକ, ମୁଁ ଉତ୍ତର ଦେବି, ଅବା ମୁଁ କହେ, ତୁମ୍ଭେ ମୋତେ ଉତ୍ତର ଦିଅ। ଏଠାରେ ଆଇବ ଭୟ କରିବାର ଆମେ ଲକ୍ଷ୍ୟ କରୁଅଛୁ। ସେ ଈଶ୍ୱରଙ୍କୁ କହୁଅଛନ୍ତି କ'ଣ କରିବାକୁ ହେବ। ଆଇବ ଈଶ୍ୱରଙ୍କୁ କହିବାକୁ ଚେଷ୍ଟା କରୁଛନ୍ତି ଯେ ସେ କିପରି ତାହାଙ୍କର ପରିସ୍ଥିତିକୁ ନିୟନ୍ତ୍ରଣ କରିବେ, ମାତ୍ର ଈଶ୍ୱର କହନ୍ତି, ମୁଁ ତୁମର ଯୋଜନା ଅନୁଯାୟୀ କାର୍ଯ୍ୟ କରିବାକୁ ଯାଉନାହିଁ, ମାତ୍ର ମୋର ଏକ ଯୋଜନା ଅଛି ଯାହାକି ମୁଁ ତୁମ ଜୀବନରେ ତାହା କାର୍ଯ୍ୟକାରୀ କରାଇବାକୁ ଯାଉଅଛି। ଏହାପରେ 13 ପର୍ବର 23 ପଦରୁ 28 ପଦ ମଧ୍ୟରେ ଆମେ ଦେଖୁ ଯେ ଆଇବ ନିଜର ପାପ ବିଷୟରେ ଜାଣିବାକୁ ଚାହିଁଛନ୍ତି ଓ ସେ କାହିଁକି ଏପରି ସମସ୍ୟାରେ ପଡ଼ିଛନ୍ତି ତାହା ଜାଣିବାକୁ ଚାହିଁଛନ୍ତି, କାରଣ ସେ ନିଜେ ତାହାଙ୍କର ସେପରି କୌଣସି ପାପ ଦେଖିବାକୁ ପାରୁନାହାନ୍ତି ଯେଉଁଥିପାଇଁ ତାହାଙ୍କୁ ଏତେ କ୍ଲେଶ ଭୋଗ କରିବାକୁ ପଡ଼ୁଅଛି। ଏହାପରେ ଆମେ 14 ପର୍ବକୁ ଯିବା। ଏହି 14 ପର୍ବରେ ଆଇବ ମୃତ୍ୟୁ ଉପରେ ଭିତ୍ତି କରି ଏକ ଶୋକ ଗୀତି ରଚନା କରିବାର ଆମେ ଲକ୍ଷ୍ୟ କରୁଅଛୁ। 14 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ସ୍ତ୍ରୀଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ, ସେ ପୁଷ୍ପତୁଲ୍ୟ ପ୍ରସ୍ଫୁଟିତ ହୋଇ କଟାଯାଏ, ମଧ୍ୟ ସେ ଛାୟାତୁଲ୍ୟ ବହିଯାଇ ସ୍ଥିର ନଥାଏ। ଆଉ ତୁମ୍ଭେ ଏପରି ଜଣକ ଉପରେ କ'ଣ ଆପଣା ଦୃଷ୍ଟି ରଖୁଅଛ ଓ ଆପଣା ନିକଟକୁ ବିଚାରାର୍ଥେ କ'ଣ ମୋତେ ଆଣୁଅଛ? ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ? ଜଣେ ନାହିଁ। ମୃତ୍ୟୁ ମନୁଷ୍ୟ ନିମନ୍ତେ ଅନିବାର୍ଯ୍ୟ, ଆଉ ଆମ ପ୍ରତ୍ୟେକଙ୍କୁ ଏହି ଜଗତରୁ ବିଦାୟ ନେବାକୁ ହେବ ଓ ଆମ ପ୍ରତ୍ୟେକଙ୍କୁ ଅନେକ କ୍ଲେଶ ମଧ୍ୟ ଦେଇ ଏହି ଜଗତରେ ଗତି କରିବାକୁ ହେବ। ଜୀବନ ଏକ ଛାୟା ପରି, ଯେତେବେଳେ ସୂର୍ଯ୍ୟ ଅସ୍ତ ହୋଇଯାଏ ସେତେବେଳେ ଛାୟା ଉଭେଇଯାଏ। ସେ କହନ୍ତି, ଏହା ହିଁ ମୋହର ଜୀବନ, ଏହା ହିଁ ଆମ ପ୍ରତ୍ୟେକଙ୍କର ଜୀବନ, ମାତ୍ର ତଥାପି ଈଶ୍ୱର ମୋ ପ୍ରତି ଦୃଷ୍ଟିପାତ କରନ୍ତି ଓ ମୋ ସହିତ କଥା କହନ୍ତି। ଆଜି ଈଶ୍ୱର ମଧ୍ୟ ଆମ ପ୍ରତି ଦୃଷ୍ଟିପାତ କରନ୍ତି ଓ ଆମମାନଙ୍କ ସହିତ କଥା କହନ୍ତି। ଏହାପରେ 14 ପର୍ବର 4 ପଦରେ ଏକ ଚମତ୍କାର ସତ୍ୟତାକୁ ପ୍ରକାଶ କରନ୍ତି, ଆଉ ତାହା ହେଉଛି ଆମେ ସମସ୍ତେ ଜନ୍ମରୁ ପାପୀ। ତାହା ହିଁ ଭକ୍ତ ଦାଉଦ ଗୀତ 51 ପର୍ବର 5 ପଦରେ ପ୍ରକାଶ କରନ୍ତି, ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ? ଜଣେ ନାହିଁ। ଏହାପରେ 14 ପର୍ବର 7 ପଦରୁ 10 ପଦ ମଧ୍ୟରେ ସେ କହନ୍ତି ଯେ ଜଣେ ବ୍ୟକ୍ତି ଏହି ଜଗତରେ ଅତି ଚମତ୍କାର ସଫଳତା ଲାଭ କରିପାରେ ଓ ପ୍ରସିଦ୍ଧ ବ୍ୟକ୍ତି ହୋଇପାରେ, ମାତ୍ର ତାହାପରେ ତାହାର ଆଉ ସତ୍ତା ନଥାଏ, ତାହେଲେ ସେହିସବୁର ମୂଲ୍ୟ କ'ଣ ଅଛି? ଏହାପରେ ଆମେ ଏହି 14:14-15 ମଧ୍ୟରେ ଆଇବଙ୍କ ଜୀବନରେ ଏକ ପରିବର୍ତ୍ତନ ଘଟିବାର ଲକ୍ଷ୍ୟ କରୁଅଛୁ, ଯାହାକି ତାହାଙ୍କର ବିଶ୍ୱାସକୁ ପ୍ରକାଶ କରେ। ପ୍ରିୟ ବନ୍ଧୁ, ମନୁଷ୍ୟ ମନରେ ଏକ ବଡ଼ ପ୍ରଶ୍ନ, ମନୁଷ୍ୟ ମଲେ କ'ଣ ପୁନର୍ବାର ବଞ୍ଚିବ? ଏପରିକି ମରଣରେ ଆଇବ ଜାଣନ୍ତି ଯେ ଈଶ୍ୱର ତାହାଙ୍କୁ ଡାକିବାକୁ ଯାଉଅଛନ୍ତି ଓ ସେ ସେହି ଡାକରାର ଉତ୍ତର ଦେବେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ମୃତ୍ୟୁ ଜୀବନର ଅନ୍ତ ନୁହେଁ। ଆମେ ପରେ ମଧ୍ୟ ଦେଖିବାକୁ ପାରିବା ଯେ ଆଇବ କହନ୍ତି, ଯାହାକି ଆଇବ 19:25-27 ଲେଖା ଅଛି, ମାତ୍ର ମୁଁ ଜାଣେ ଯେ ମୋହର ମୁକ୍ତିକର୍ତ୍ତା ଜୀବିତ ଅଟନ୍ତି ଓ ଶେଷରେ ସେ ପୃଥିବୀ ଉପରେ ଠିଆ ହେବେ। ପୁଣି ମୋହର ଚର୍ମ ଏହି ରୂପେ ବିନଷ୍ଟ ହେଲା ଉତାରେ ହିଁ ମୁଁ ମାଂସବିହୀନ ହୋଇ ପରମେଶ୍ୱରଙ୍କୁ ଦେଖିବି, ମୁଁ ତାହାଙ୍କୁ ଆପଣାର ସପକ୍ଷ ଦେଖିବି। ବାସ୍ତବରେ ଆଇବଙ୍କର ବିଶ୍ୱାସ ବଡ଼ ଚମତ୍କାର ବିଶ୍ୱାସ ଥିଲା। ସେ ଜାଣିଥିଲେ ତାହାଙ୍କର ମୁକ୍ତିକର୍ତ୍ତା ଜୀବିତ ଓ ସେ ମଧ୍ୟ ତାହାଙ୍କୁ ଜୀବିତ କରାଇବେ ଓ ସେ ତାହାଙ୍କୁ ସେହି ଗୌରମ୍ୟ ଶରୀରରେ ଦେଖିବେ। ପ୍ରିୟ ବନ୍ଧୁ, ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁକୁ ଜୟ କରିଅଛନ୍ତି ଓ ସେ ଆଜି ମଧ୍ୟ ଜୀବିତ ଓ ସେ ଆମ ପ୍ରତ୍ୟେକଙ୍କୁ ଗ୍ରହଣ କରିବା ନିମନ୍ତେ ଆସୁଅଛନ୍ତି। ଯେଉଁମାନେ ଖ୍ରୀଷ୍ଟ ବିଶ୍ୱାସୀ ସେମାନେ ସେହି ଗୌରମୟ ତଥା ଅକ୍ଷୟ ଶରୀରରୁ ଉତ୍ଥିତ ହୋଇ ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରିବେ। କିନ୍ତୁ ଆମେ କ'ଣ ସେହିପରି ବିଶ୍ୱାସ କରୁ କି? ପ୍ରଭୁ ଆମ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ।
ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100,
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 75100,
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସଟି ଲେଖି ରଖନ୍ତୁ, ODIA@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।